आकाशवाणी। ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ, ଯୋଗାଣ ଓ ଆବଣ୍ଟନ ଉପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କଲେ କେନ୍ଦ୍ର ସରକାର। 10 ବର୍ଷ ମଧ୍ୟରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ 84% ବୃଦ୍ଧି ପାଇଥିବା ନେଇ ଲୋକସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସୂଚନା। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ CISF ପ୍ରତିଷ୍ଠା ଦିବସ ଅବସରରେ ଯବାନମାନଙ୍କ ଅଦମ୍ୟ ସାହସକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ନ୍ୟାୟାଳୟରେ ଦୁର୍ନୀତି ଶୀର୍ଷକ ବିଷୟ ସମ୍ବଳିତ ସାମାଜିକ ବିଜ୍ଞାନ ପୁସ୍ତକକୁ ପ୍ରତ୍ୟାହାର କଲା NCERT ଏବଂ T20 ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳ ପାଇଁ 131 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା BCCI। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ, ଯୋଗାଣ, ଆବଣ୍ଟନ ଏବଂ ଉପଲବ୍ଧତା ଉପରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ 1955 ଲାଗୁ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପାଇପ୍ ଜରିଆରେ ଗ୍ୟାସ୍ ଯୋଗାଣ, କମ୍ପ୍ରେସ୍ଡ ନ୍ୟାଚୁରାଲ୍ ଗ୍ୟାସ୍ CNG ପରିବହନ ଏବଂ LPG ଉତ୍ପାଦନକୁ ନିୟନ୍ତ୍ରଣ କରାଯିବ। ପୂର୍ବ 6 ମାସର ଆନୁପାତିକ ଗ୍ୟାସ୍ ବ୍ୟବହାର ଅନୁଯାୟୀ ଉତ୍ପାଦନ ଏବଂ ପରିଚାଳନା କରିବା ଲାଗି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ 84% ବୃଦ୍ଧି ପାଇଛି। ଲୋକସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଚୌହାନ କହିଛନ୍ତି, ଦେଶ 357 ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ସହ ରେକର୍ଡ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷି ଏବଂ କୃଷକମାନଙ୍କ ସଂସ୍କାର ଲାଗି ତଥା ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ସଂସ୍କାରମୂଳକ ଯୋଜନା ପ୍ରଣୟନ କରାଯାଇଛି। ମନ୍ତ୍ରୀ କହିଛନ୍ତି, ଧାନ ଉତ୍ପାଦନ କ୍ଷେତ୍ରରେ ଭାରତ ଚୀନ୍କୁ ଅତିକ୍ରମ କରି ଶ୍ରେଷ୍ଠ ଉତ୍ପାଦନକାରୀ ଭାବେ ସାବ୍ୟସ୍ତ ହୋଇଛି। ସେହିପରି ଡାଲିଜାତୀୟ ଶସ୍ୟ ଉତ୍ପାଦନ 19 ମିଲିୟନ୍ ଟନ୍ରୁ 26 ମିଲିୟନ୍ ଟନ୍କୁ ବୃଦ୍ଧି ପାଇଛି। ଶ୍ରୀ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା 100ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବା ପରେ ଖାଦ୍ୟଶସ୍ୟ ଉତ୍ପାଦନରେ ସନ୍ତୁଳନ ଅଣାଯାଇପାରିଛି। ପଶ୍ଚିମବଙ୍ଗ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିନାହାନ୍ତି। ଶ୍ରୀ ଚୌହାନ କହିଛନ୍ତି, ଗତବର୍ଷ କେନ୍ଦ୍ର ସରକାର କୃଷକମାନଙ୍କୁ ସାର ଆବଣ୍ଟନ କ୍ଷେତ୍ରରେ 1.86 ଲକ୍ଷ କୋଟି ଟଙ୍କାର ରିହାତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ CISF ଆଜି ପ୍ରତିଷ୍ଠା ଦିବସ ଅବସରରେ ଉପରାଷ୍ଟ୍ରପତି CP ରାଧାକ୍ରିଷ୍ଣନ୍ ସମସ୍ତ ସୁରକ୍ଷାକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, CISF ଉତ୍ସର୍ଗୀକୃତ କାର୍ଯ୍ୟ, ସମର୍ପଣ ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ପ୍ରତିଷ୍ଠାନର ସୁରକ୍ଷା ଦିଗରେ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସେ କହିଛନ୍ତି, CISF ଯବାନମାନଙ୍କ ଅଦମ୍ୟ ସାହସ ଓ ଶୃଙ୍ଖଳାକୁ ଦେଶ ସମ୍ମାନ ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି CISF ପ୍ରତିଷ୍ଠା ଦିବସ ଅବସରରେ ଯବାନମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଦିଗରେ CISF ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା CISF ଯବାନମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, CISF ଯବାନମାନେ ପ୍ରକୃତ ଦେଶଭକ୍ତି ଓ ବୃତ୍ତିଗତ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ଯବାନମାନଙ୍କ ପ୍ରତି ଶ୍ରୀ ଶାହା ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମିଥ୍ୟା ତଥ୍ୟ ସମ୍ପର୍କିତ 2023 ସୂଚନା ପ୍ରଯୁକ୍ତିବିଦ୍ୟା ସଂଶୋଧନକୁ ବମ୍ବେ ହାଇକୋର୍ଟ ନିରସ୍ତ କରିବା ନେଇ କେନ୍ଦ୍ର ସରକାରଙ୍କ ଆବେଦନର ବିଚାର କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ମୂଳ ଆବେଦନକାରୀ ତଥା ହାସ୍ୟ ଅଭିନେତା କୁନାଲ କାମ୍ରା, ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏବଂ ଭାରତୀୟ ପତ୍ରପତ୍ରିକା ସଂଘର ସମ୍ପାଦକଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ବମ୍ବେ ହାଇକୋର୍ଟଙ୍କ 2024 ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବାକୁ ଅଗ୍ରାହ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ସରକାର କୌଣସି ତଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରିନଥିଲେ, କିନ୍ତୁ ମିଥ୍ୟା ସୂଚନାର ପ୍ରସାରଣ ରୋକିବା ନେଇ ଆଇନରେ ସଂଶୋଧନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସାବିତ୍ରୀବାଈ ଫୁଲେଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଯେଉଁ ସମୟରେ ମହିଳା ଶିକ୍ଷାକୁ ସାମାଜିକ ସ୍ତରରେ ଗ୍ରହଣ କରାଯାଉନଥିଲା, ସାବିତ୍ରୀବାଈ ସେ ସମୟରେ ମହିଳା ଶିକ୍ଷାର ପ୍ରଚାର ପ୍ରସାର କରାଇଥିଲେ। ଶ୍ରୀ ଶାହା କହିଛନ୍ତି, ସେ ଦେଶରେ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ ଏବଂ ସମସ୍ତଙ୍କ ମଧ୍ୟରେ ସମାନତା ଆଣିବା ଲାଗି ଉଦ୍ୟମ କରିଥିଲେ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି। କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ। ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ NCERT ବିବାଦୀୟ ସାମାଜିକ ବିଜ୍ଞାନ ପୁସ୍ତକକୁ ପ୍ରତ୍ୟାହାର କରିନେଇଛି। ଗ୍ରେଡ୍ 8 ଭାଗ 2ର ସାମାଜିକ ବିଜ୍ଞାନ ପୁସ୍ତକ ଏକ୍ସପ୍ଲୋରିଂ ସୋସାଇଟି ଇଣ୍ଡିଆ ଆଣ୍ଡ ବିୟଣ୍ଡ ପୁସ୍ତକର ଦ ରୋଲ୍ ଅଫ୍ ଜୁଡିସିଆରୀ ଇନ୍ ଆୱାର ସୋସାଇଟି ଶୀର୍ଷକ ଚତୁର୍ଥ ଅଧ୍ୟାୟକୁ NCERT ବାଦ ଦେଇଛି। ଆଜି ସକାଳେ ଏ ସମ୍ପର୍କରେ କ୍ଷମା ପ୍ରାର୍ଥନା ପୂର୍ବକ ଏହି ପୁସ୍ତକକୁ ଫେରାଇ ନିଆଯାଇଥିବା ଏବଂ ଏବେ ଏହା ଉପଲବ୍ଧ ହେବ ନାହିଁ ବୋଲି NCERT ପକ୍ଷରୁ କୁହାଯାଇଛି। NCERTର ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଏଭଳି ତ୍ରୁଟି ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଦେଶରେ ଆଜି ସୁଦ୍ଧା 8,73,00,000 ମହିଳା ଜରାୟୁ ଗ୍ରୀବାକର୍କଟରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ରାଜ୍ୟସଭାରେ ଆଜି ଲିଖିତ ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଦେଶବ୍ୟାପୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଜରାୟୁ ଗ୍ରୀବାକର୍କଟ ପ୍ରତିରୋଧୀ HPV ଟିକାକରଣ କରାଯାଉଛି। 14 ବର୍ଷର କିଶୋରୀମାନଙ୍କୁ ଟିକାକରଣ କରାଯାଉଥିବା ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆଗତ ଅନାସ୍ଥା ନୋଟିସ୍ ଆଲୋଚନା ପାଇଁ ଗ୍ରହଣ କରାଯାଇଛି। ଲୋକସଭା ପ୍ରଥମ ମୁଲତବୀ ପରେ ପୂର୍ବାହ୍ନ 12:00 ସମ୍ମିଳିତ ହେବା ପରେ କଂଗ୍ରେସ ସାଂସଦ ଡକ୍ଟର ମହମ୍ମଦ ଜାୱେଦ ଏହି ପ୍ରସ୍ତାବ ଆଗତ କରିଥିଲେ। ଗୃହରେ ଅଧ୍ୟକ୍ଷତା କରିଥିବା ଜଗଦମ୍ବିକା ପାଲ ଏ ବିଷୟରେ ଆଲୋଚନା ପାଇଁ 10 ଘଣ୍ଟା ସମୟ ନିର୍ଦ୍ଧାରିତ କରିଥିବା ଜଣାପଡ଼ିଛି। ଭାରତୀୟ ନିର୍ବାଚନ ଆୟୋଗ ଆଜି ସକାଳେ କୋଲକାତାରେ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଧିକାରୀ ଓ ସୁରକ୍ଷା ବଳ ସହ ଆଲୋଚନା କରିଛନ୍ତି। ଏବେ କମିଶନ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରହିଛି। ଆଜି କମିଶନ ବୁଥସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ଗତ ରବିବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଅନ୍ୟ ସଦସ୍ୟଙ୍କ ସହ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ଲାଗି କୋଲକାତାରେ ପହଞ୍ଚିଥିଲେ। ଗତକାଲି କମିଶନ ବିଭିନ୍ନ ପଞ୍ଜିକୃତ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିଥିଲେ। ପରେ କମିଶନ କହିଛନ୍ତି ଯେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଉଦ୍ଦେଶ୍ୟ ହେଉଛି ଯେଭଳି କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ିବେ। କମିଶନଙ୍କ ସୂଚନା ଅନୁଯାୟୀ ଭୋଟର ତାଲିକାରେ ନାମ ଯୋଡ଼ିବା ଏବଂ ବାଦ୍ ଦେବା ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ସାମାଜିକ ଗଣମାଧ୍ୟମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଏକ ମିଥ୍ୟା ଭିଡ଼ିଓକୁ ଭାଇରାଲ କରାଯାଉଥିବାରୁ ଏହାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ସୂଚନା ଅନୁଯାୟୀ ସମ୍ପୃକ୍ତ ଭାଇରାଲ ହେଉଥିବା ଭିଡ଼ିଓରେ ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ମୁସଲିମ ଦେଶଗୁଡ଼ିକ ଇସ୍ରାଏଲ୍କୁ ହଇରାଣ କରୁଥିବା ଘଟଣାକୁ ସହ୍ୟ କରାଯିବ ନାହିଁ। ସେହି ଭିଡ଼ିଓରେ କୁହାଯାଇଛି, ଇସ୍ରାଏଲ ଆଫଗାନ ତାଲିବାନକୁ ଭାରତର ଅନୁରୋଧ ପରେ $3 ବିଲିୟନ ସହାୟତା ଯୋଗାଇ ଦେଇଛି। ପତ୍ର ସୂଚନା କାର୍ଯ୍ୟାଳୟ PIBର ତଥ୍ୟ ଅନୁସନ୍ଧାନକାରୀ ଶାଖା ପକ୍ଷରୁ ଏହି ଭିଡ଼ିଓକୁ ମିଥ୍ୟା ବୋଲି କୁହାଯିବା ସହ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଲୋକମାନଙ୍କ ମଧ୍ୟରେ ଅଯଥା ବିବାଦ ସୃଷ୍ଟି କରିବା ଲାଗି ଏହି ଭିଡ଼ିଓ ପ୍ରସ୍ତୁତ କରାଯାଇଥିବା ସୂଚନା ଦିଆଯାଇଛି। PIB କହିଛି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI ଭାରତୀୟ କ୍ରିକେଟ୍ ଟିମ୍ର ସଦସ୍ୟମାନଙ୍କ ପାଇଁ 131 କୋଟି ପୁରସ୍କାର ରାଶି ଘୋଷଣା କରିଛି। ICC ପୁରୁଷ T20 ବିଶ୍ୱକପ୍ ଚାମ୍ପିୟନ୍ ହେବା ପରେ BCCI ପକ୍ଷରୁ ଏହି ଘୋଷଣା କରାଯାଇଛି। BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, ଏହି ଅର୍ଥରାଶି 15 ଜଣ ଖେଳାଳି, ପ୍ରଶିକ୍ଷଣ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ, ଯୋଗାଣ ଓ ଆବଣ୍ଟନ ଉପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କଲେ କେନ୍ଦ୍ର ସରକାର। 10 ବର୍ଷ ମଧ୍ୟରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ 44% ବୃଦ୍ଧି ପାଇଥିବା ନେଇ ଲୋକସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସୂଚନା। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ CISF ପ୍ରତିଷ୍ଠା ଦିବସ ଅବସରରେ ଯବାନମାନଙ୍କ ଅଦମ୍ୟ ସାହସକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ନ୍ୟାୟାଳୟରେ ଦୁର୍ନୀତି ଶୀର୍ଷକ ବିଷୟ ସମ୍ବଳିତ ସାମାଜିକ ବିଜ୍ଞାନ ପୁସ୍ତକକୁ ପ୍ରତ୍ୟାହାର କଲା NCERT ଏବଂ T20 ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳ ପାଇଁ 131 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା BCCI। ସମ୍ବାଦ ଶେଷ ହେଲା।